శ్రీమద్భాగవతం తృతీయ స్కంద ఏరోధ్యాయ శ్లోకాంత తస్మిన్ ప్రసన్నే సకళాశిషాన్ ప్రభో తస్మిన్ ప్రసన్నే సకళాశిషాన్ ప్రభో కిం దుర్లభం తా విరళం లవాత్మవిః స్వయం విదత్తే శ్రువతిం పరపరాం స్వయం విదత్తే శ్రువతిం పరపరాం తస్మిన్ ప్రసన్నే సకళాశిషాం ప్రభో కిం దుర్లభం తా విరళం లవాత్మవి అనన్య దృష్ట్యా భజతాం గుహాశయః స్వయం విదత్తే శ్రువతిం పరపరాం శబ్దం తస్మిన్ తంకు భగవాన్ కు ప్రసన్ని ప్రసన్న హలే సకళ ఆశిషాం సమస్త ఆశీర్వాదర ప్రభు భగవాన్ ప్రతి కిం కోణ దుర్లభం దుర్లభ తావి అన్య సుఖ ఆశీర్వాద అళం ప్రయోజన నహి లవాత్మభి అతి తుచ్చ లాభస అనన్య దృష్ట్యా అనన్య భక్తి వ్యతీత ఆగుచి నాయి భజతాం జీవన భజన నిజుక్త సమాంతర గుహాశయ హృదయ తివా స్వయం స్వయం విదత్తే విధాన కరంతి శివవతిం తాంక నిజధామరి పర పరమ పరాం సర్వోత్తమ శుకరణ సుష్మా ఇసి భక్తి విధాన సింగ్ ఉపాధి నిజం గజరే సుష్మా గోరవింద సింగ్ అరవిందర్ ఒడియారే
సర్వపురుషార్థ ప్రద భగవాన్ ప్రసన్న హలె ఆ కొన్ని దుష్ప్రాప్య దుష్ప్రాప్య రహే అనన్య సబు ప్రకార కళ్యాణ తుచ్చ నిష్ప్రయోజన మనవి జే ఐకాంతిక భక్తి సహిత భగవాన్ భజన కరంతి సర్వాతర్జన పురుష పరమ పురుష భగవాన్ భక్త అంతర శుద్ధ భావ విదిత హి తాంకర్ పరమ పద ప్రాప్తి విషయరే స్వయం హి విధాన కట్టాంది భావార్థరే ఉపమానం కోసింది శ్రీమద్ భగవద్గీత దశమ అధ్యాయ దశ శ్లోకం కుయజైచి ये शुद्ध वर्तमान को भगवान को उपयुक्त शुद्ध भगवान उपयुक्त शुद्ध बुद्धि प्रदान करती जहाँ फल से जीवन अंतिम गति व परम गति लाभ करीकृत हो भगवान प्रेममय सेवार निजुक्त एक शुद्ध भक्त सर्व प्रकार आवश्यक ज्ञान लाभ कर ଯାହାଫଳରେ ସେ ପରମପୁରୁଷ ଭଗବାନଙ୍କ ନିକଟରେ ପହଞ୍ଚି ପାରିବେ। ଏହି ପ୍ରକାର ଭକ୍ତ ପକ୍ଷରେ ଭଗବାନଙ୍କ ସେବା ବ୍ୟତୀତ ଆଉ କିଛି ମୂଲ୍ୟବାନ ବସ୍ତୁ ଲାଭ କରିବା ପାଇଁ ନାହିଁ। ଯଦି କୌଣସି ଭକ୍ତ ନିଷ୍ଠା ସହକାରେ ବିଶ୍ୱାସର ସହିତ ସେବା କରନ୍ତି ତାହେଲେ ନିରାଶ ହେବାର କୌଣସି କାରଣ ନାହିଁ, କାରଣ ଭଗବାନ ସ୍ୱୟଂ ସେ ଭକ୍ତଙ୍କର ପରମାର୍ଥିକ ଅଗ୍ରଗତିର ଦାୟିତ୍ୱ ନେଇନିଅନ୍ତି। ଭଗବାନ ପ୍ରତ୍ୟେକଙ୍କର ହୃଦୟରେ ବିଦ୍ୟମାନ ଏବଂ ସେ ଭକ୍ତଙ୍କର ମନୋବୃତ୍ତି କ'ଣ ଜାଣନ୍ତି ଏବଂ ତାଙ୍କୁ ଯାହା ମିଳିବାର କଥା ସେସବୁର ବ୍ୟବସ୍ଥା କରନ୍ତି। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଭୌତିକ ଲାଭ ପାଇଁ ଅଧିକ ଆଗ୍ରହୀ ଥିବା ଏକ ପ୍ରବଞ୍ଚକ ବା ଷଟ ଭକ୍ତ ଜୀବନର ପରମ ସିଦ୍ଧି ଲାଭ କରିପାରେ ନାହିଁ, କାରଣ ଭଗବାନ ତାହାର ମନବୃତ୍ତି କଥା ଜାଣିଥାନ୍ତି। ଭଜନକାରୀ ବା ସାଧକ ଭକ୍ତ କେବଳ ଶୁଦ୍ଧ ଭାବପୂର୍ଣ୍ଣ ହେବା ଉଚିତ, ଅହେତୁକ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ପୋଷଣ କରିବା ଉଚିତ ନୁହେଁ, ତାହେଲେ ଭଗବାନ ସବୁ ପ୍ରକାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ଶ୍ରୀମଦ୍ ଭାଗବତ କୃଷ୍ଣ ଏ ଅଧ୍ୟାୟ ଏହି ବରାହଦେବଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଏ ବରାହଦେବଙ୍କ ଲୀଳା ବର୍ଣ୍ଣନା କରିସାରିଲା ପରେ ମୈତ୍ରମୁନି ବିଦୁରଙ୍କୁ ଏକଥା କହୁଛନ୍ତି ଯେ ଏଇ ଯେଉଁ ଦେବତାମାନେ ଭଗବାନ ସ୍ତୁତି କଲେ ସେଥିରେ ଭଗବାନ ପ୍ରସନ୍ନ ହେଇଗଲେ। ପ୍ରକୃତ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା। ଭାଗବତ କୁହାଯାଇଛି ଅତପୁମ୍ଭି ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସୁନୁଷ୍ଠିତ ସେ ଧର୍ମସ୍ୟ ସଂସିଦ୍ଧି ହରିପୋଷଣ। ଯେଉଁ ବୈଦିକ ଧର୍ମରେ ଯେଉଁ ବର୍ଣ୍ଣାଶ୍ରମର ବ୍ୟବସ୍ଥା ରହିଛି, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ। ଚାରି ବର୍ଣ୍ଣ ହେଲେ କିଏ? ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଏବଂ ଚାରି ଆଶ୍ରମ ହେଲେ ବ୍ରହ୍ମଚାରୀ, ଗୃହସ୍ଥ, ବାହନପ୍ରସ୍ଥ, ସନ୍ନ୍ୟାସ। ତେଣୁ ଏଇ ଯେଉଁ ବର୍ଣ୍ଣ ଏବଂ ଆଶ୍ରମର ଲକ୍ଷ୍ୟ ହେଉଛି ବା ଉଦ୍ଦେଶ୍ୟ ହେଉଛି ଭଗବାନ ନିଜେ କରିଛନ୍ତି ଚାରି ବର୍ଣ୍ଣ। ତେଣୁ ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକାଦି ଋଷିଙ୍କୁ କହୁଛନ୍ତି ଏ ସ୍ୱର୍ଣ୍ଣକାଦି ଋଷିମାନେ ଅଥ କୁମ୍ଭୀ ଦ୍ୱିଜ ଶ୍ରେଷ୍ଠା ମାନେ ଦ୍ୱିଜ କହିଲେ ଯେଉଁମାନଙ୍କର ଦ୍ୱିତୀୟ ଜନ୍ମ ହେଇଛି, ଯେଉଁମାନେ ସଂସ୍କାର ଗ୍ରହଣ କରନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ତମେ ସ୍ୱର୍ଣ୍ଣ ଋଷି। ତେଣୁ ମନୁଷ୍ୟର ବର୍ଣ୍ଣାଶ୍ରମ ବିଭାଗରେ ଯେଉଁମାନେ ରହିଛନ୍ତି ତାଙ୍କର କର୍ତ୍ତବ୍ୟ କ'ଣ ନା ସ୍ୱନୁଷ୍ଠିତ ଧର୍ମସ୍ୟ, ଯେଉଁ ବର୍ଣ୍ଣ ଯେଉଁ ଆଶ୍ରମରେ ଯେଉଁ ସବୁ ଧର୍ମ ରହିଛି ସେ ଧର୍ମ ଯଦି ପାଳନ କରିବେ ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂସିଦ୍ଧିର ହରିତୋଷଣ, ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ସଂସିଦ୍ଧିମ୍ ହରିତୋଷଣ ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ଧର୍ମରେ ଆମେ ସିଦ୍ଧି ପାଇଲେ ବୋଲି କେମିତି ଜାଣିବା? ଧର୍ମ ଯେଉଁମାନେ ଧର୍ମ ଅନୁସାରେ କାର୍ଯ୍ୟ କରୁଛନ୍ତି ସିଦ୍ଧି ପାଇଲା ବେଳେ କେମିତି ଜାଣିବା? ନା ସଂସିଦ୍ଧି ହରିତୋଷଣ। ଭଗବାନ ଯଦି ପ୍ରୀତ ହେଇପାରିଲେ, ଭଗବାନଙ୍କୁ ଯଦି ପ୍ରୀତି କରାଗଲା ତାହେଲେ ସେ ଧର୍ମରେ ସଂସିଦ୍ଧି ପ୍ରାପ୍ତ ହେଲେ, ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେଲେ। ତେଣୁ ଏଠି ମଧ୍ୟ ମଧ୍ୟମୁନି ସେ କଥା କହୁଛନ୍ତି ତସ୍ମିନ୍ ପ୍ରସନ୍ନେ ସକଳା ଶିଶାଂ ପ୍ରଭୁ। ତସ୍ମିନ୍ ପ୍ରସନ୍ନେ ଭଗବାନଙ୍କୁ ଯଦି ପ୍ରସନ୍ନ କରାଗଲା ତାହେଲେ ସବୁକିଛି ଆଉ କିଛି ଆଶିଷ ଦୁଷ୍ପ୍ରାପ୍ୟ ରହେ ନାହିଁ, ସବୁକିଛି ସେ ପାଇଯାଏ। କିଂ ଦୁର୍ଲଭଂ ତାବିରଳଂ ଲଭାତ୍ମଭି, ଆଉ କ'ଣ ତା ପାଖରେ ଦୁର୍ଲଭ ରହିଛି? ଆଉ ଯୋଉ ଅନ୍ୟ ସବୁ ଯେଉଁମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି ବା ବିଭିନ୍ନ କ୍ଷୀରାକେଶ ପୂଜା କରନ୍ତି, ଭୂତ ପ୍ରେତ ପୂଜା କରନ୍ତି, ସେମାନେ ବୋଧେ କିଛି ବର ପାଇପାରନ୍ତି, ଲାଭ ପାଇପାରନ୍ତି, କିନ୍ତୁ ସେ ବର କ'ଣ, ତାର ମୂଲ୍ୟ କ'ଣ? ଲଭାତ୍ମ ବି ବହୁତ କ୍ଷୁଦ୍ର ବର ସେମାନେ ପ୍ରାପ୍ତ କରନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେପି ଅନ୍ୟ ଦେବତା ଭକ୍ତା ଯଜନ୍ତି ଶ୍ରଦ୍ଧାନୁତା ଯେପି ମହାମେବ କୁନ୍ତେ ଯଜନ୍ତି ଅଭିଧି ପୂର୍ବକମ ଅନ୍ତବର୍ତ୍ତ ଫଳନ୍ତି ଏସାଂ ତଦ୍ଭବତି ଅଳ୍ପ ମେଧସାମ ଦେବାନ୍ ଦେବ ଯାଆନ୍ତି ମଦ ଭକ୍ତା ଯାଆନ୍ତି ମା ଅପି। ଯେଉଁମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, କାହିଁକି ଭଗବାନ ପୂଜା ନ କରି ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି? ନା କାରଣ ସେମାନେ ଭାବନ୍ତି କ୍ଷିପ୍ରମ ଶୀଘ୍ର ସେମାନେ ଦେବତାମାନଙ୍କୁ ସନ୍ତୁଷ୍ଟ କରିଦେବେ। ଏହି ପ୍ରସଙ୍ଗରେ ଭାଗବତରେ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧର ଅନ୍ତିମ ଅଧ୍ୟାୟରେ ଶେଷ ଆଡ଼କୁ ବର୍ଣ୍ଣନା କରାଯିବ। ଜଣେ ଅସୁର ଥିଲା ବୃକ ଶକୁନି ପୁତ୍ର, ସିଏ ଚିନ୍ତା କଲା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ତିନି ଜଣ, ବ୍ରହ୍ମା, ବିଷ୍ଣୁ, ଶିବ। ତେଣୁ ସେ ନାରଦମାନଙ୍କୁ ପଚାରିଲା ପ୍ରଭୁ ମୁଁ ଚାହୁଁଛି ଶ୍ରେଷ୍ଠ ସିଦ୍ଧି ଲାଭ କରିବା ପାଇଁ, ତେଣୁ କାହାଙ୍କୁ ମୁଁ ପୂଜା କଲେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବି? ନାରଦମୁନି ଦେଖିଲେ ଏ ଅସୁର ଚାହୁଁଛି ଭୌତିକ ଲାଭ ପାଇବା ପାଇଁ, ତେଣୁ ସେ କହିଲେ ଠିକ୍ ଅଛି ଶିବଜୀ ହେଉଛନ୍ତି ଯୋଗେଶ୍ୱର, ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ତୁମେ ତାଙ୍କର ଆରାଧନା କଲେ ସେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି। ତାଙ୍କର ଗୋଟିଏ ନାମ ହେଉଛି ଆଶୁତୋଷ, ତେଣୁ ତାଙ୍କୁ ପୂଜା କଲେ ତୁମେ ତୁମର ଅଭୀଷ୍ଟ ପ୍ରାପ୍ତ ହେଇପାରିବ। ତେଣୁ ସେ ଶିବଜୀଙ୍କର ଆରାଧନା କଲେ, ଏମିତିକି ନିଜ ଶରୀରରୁ ମାଂସ କାଟିକିରି ମଧ୍ୟ ଯଜ୍ଞରେ ଆହୁତି ଦେବା ପାଇଁ ଆରମ୍ଭ କଲେ। ତେଣୁ ଅନ୍ତିମରେ ଯେତେବେଳେ ଶିବଜୀ ଆସିଲେ ନାହିଁ, ନିଜକୁ ନିଜର ଶିର ଉଚ୍ଛେଦନ କରି ବଳି ଦେବା ପାଇଁ ଚିନ୍ତା କରୁଥିଲେ, ସେ ସମୟରେ ଶିବଜୀ ଆସି ପହଞ୍ଚିଲେ, କହିଲେ ଶକୁନି ପୁତ୍ର, ତୁମେ କାହିଁକି ଏଭଳି କଷ୍ଟ ପ୍ରଦାନ କରୁଛ ନିଜକୁ? ତୁମେ ଯଦି ସାମାନ୍ୟ ବେଲପତ୍ରଟିଏ ପାଣି ଟିକେ ଦେବ ତାହେଲେ ମୁଁ ସେଇଥିରେ ସନ୍ତୁଷ୍ଟ ହେଇଯାଏ, ସେଥିପାଇଁ ମୋର ନାମ ହେଉଛି ଆଶୁତୋଷ। ତଥାପି ତୁମେ କ'ଣ ବର ମାଗୁଛ ମାଗ। ତେଣୁ ଶିବଜୀ ଯାଇଥିଲେ, ତାଙ୍କର ପତ୍ନୀଙ୍କ ସହିତ ଯାଇଥିଲେ, ଶିବାନୀଙ୍କ ସହିତ ଯାଇଥିଲେ। ଏ ବୃକ ଯିଏ ଶିବଜୀଙ୍କର ପତ୍ନୀ ଏତେ ସୁନ୍ଦରୀ, ତାଙ୍କୁ ଦେଖି ତାଙ୍କୁ ପ୍ରାପ୍ତ ହେବା ପାଇଁ ଚିନ୍ତା କଲେ। ଏ ଅସୁରମାନଙ୍କ ସ୍ୱଭାବ ଏଇଭଳି ଭାବରେ, ଯେ ମାଲିକ ଯିଏ ତାଙ୍କୁ କେମିତି ଭସ୍ମ କରିବେ ସେଟା ଚିନ୍ତା। ଏ ଭସ୍ମ ଭସ୍ମାସୁର, ତାଙ୍କ ନାମ ମଧ୍ୟ ଭସ୍ମାସୁର ବୋଲି କୁହାଯାଏ। ତେଣୁ ସେ ଚିନ୍ତା କଲେ, ଯଦି ବର୍ତ୍ତମାନ ମୁଁ କହିବି ଶିବଜୀ ଆପଣଙ୍କ ପତ୍ନୀକୁ ମୋତେ ଦେଇଦିଅନ୍ତୁ, ତାହେଲେ ତ ଶିବଜୀ କ୍ରୋଧ ପ୍ରକାଶ କରି ମୋତେ ହତ୍ୟା କରିଦେବି, ସେ ତ୍ରିଶୂଳ ଧରିଛନ୍ତି। ତେଣୁ ସେ କହିଲେ, କହିଲେ ପ୍ରଭୁ ମୁଁ ଏଇ ବର ଚାହୁଁଛି। କ'ଣ ଚାହୁଁଛ? ମୁଁ ଚାହୁଁଛି ଯାହାର ମସ୍ତକରେ ହସ୍ତ ରଖିବି ସେ ଧ୍ୱଂସ ହେଇଯିବ। କାହିଁକି ମାଗୁଥିଲେ ନା, ମୁଁ ଶିବଜୀଙ୍କୁ ହତ୍ୟା କରି ତାଙ୍କର ପତ୍ନୀକୁ ଗ୍ରହଣ କରିବି, ଏଇ ଚିନ୍ତାରେ ସେ ଭାବୁଛନ୍ତି। କିନ୍ତୁ ଶିବଜୀ ଭୋଳାନାଥ ଯିଏଗଲେ ତଥାସ୍ତୁ କହିକି ଚାଲିଗଲେ। ତେଣୁ ସାଙ୍ଗେ ସାଙ୍ଗେ ବୃକ ଧାଇଁଲା ଶିବଜୀଙ୍କ ପଛରେ, କହିଲା ପ୍ରଭୁ ଯାଉଛନ୍ତି କୁଆଡ଼େ? ଯୋଉ ବର ଦେଲେ ସେଟା ଠିକ ନାହିଁ, ମୁଁ ଟିକେ ପରୀକ୍ଷା କରିବି, ଆପଣ ଯାଉଛନ୍ତି କୁଆଡ଼େ? ଆପଣଙ୍କ ମସ୍ତକରେ ହସ୍ତ ରଖି ପରୀକ୍ଷା କରିବି ନା, ଆଉ ଆଉ କେଉଁଠି ପରୀକ୍ଷା କରିବି? ତେଣୁ ଧାଇଁଲା ଶିବଜୀ, ଧାଇଁଲେ ନିଜକୁ ରକ୍ଷା କରିବା ପାଇଁ, ଭଗବାନଙ୍କର ଲୀଳା। ତେଣୁ ଧାଇଁ ଯାଇ ଯୁଆଡ଼େ ଗଲେ ବୃକ ଧାଉଁଛି ଭଗବାନ ଶିବଜୀଙ୍କ ପଛରେ, ଶିବଜୀଙ୍କୁ ମଧ୍ୟ ଭଗବାନ କୁହାଯାଉଛି। ତେଣୁ ଶିବଜୀ ଯେତେବେଳେ, ଶିବଜୀ ସବୁବେଳେ ଭଗବାନଙ୍କୁ ସ୍ମରଣ କରନ୍ତି, ଭାଗବତ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶିବଜୀ ସେ କଥା କହୁଛନ୍ତି ସତୀଦେବୀଙ୍କୁ, କହୁଛନ୍ତି ସତ୍ତ୍ୱଂ ବିଶୁଦ୍ଧଂ ବସୁଦେବ ସବ୍ଧିତଂ ଯେ ଦୀୟତେ ତତ୍ର ପୁମାନ ପାବୁକା ସତ୍ୱୀ ଚ ତସ୍ମିନ୍ ଭଗବାନ ବାସୁଦେବୀ ସବୁବେଳ ପାଇଁ ଶିବଜୀ ଭଗବାନଙ୍କର ସ୍ମରଣ କରନ୍ତି, କାରଣ ସେ ବିଶୁଦ୍ଧ ସତ୍ତ୍ୱ ସ୍ତରରେ ଅଛନ୍ତି। ଯଦିଓ ସେ ତମଗୁଣକୁ ଆଶ୍ରୟ ନେଇକି ଆସିଛନ୍ତି, କିନ୍ତୁ ସେ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ ଭଗବାନ ବିଷ୍ଣୁ। ସେ ତେଣୁ ସେ ସବୁବେଳେ ଶୁଦ୍ଧ ସତ୍ତ୍ୱ ସ୍ତରରେ ରହିଛନ୍ତି। ଯେଉଁ ସ୍ତରକୁ ଗଲେ ଜଣେ ଏ ତ୍ରିଗୁଣରୁ ମୁକ୍ତ ହେଇପାରିବ, ଏବଂ ସେହି ସ୍ତରରେ ସେ ସବୁବେଳେ ଭଗବାନଙ୍କୁ ଦର୍ଶନ କରିବେ। ଶିବଜୀ କହୁଛନ୍ତି ମେହି ନମସା ବିଦ୍ୟ, ସବୁବେଳେ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଏବଂ ପ୍ରଣାମ କରୁଛନ୍ତି ଶିବଜୀଙ୍କୁ। ସେଇଥିପାଇଁ କୁହାଯାଏ ଯେ ଭଗବାନଙ୍କ ନାମ, ସେ ନାମକୁ ଶିବଜୀ ତାଙ୍କ ପଞ୍ଚ ମୁଖରେ ଗାନ କରନ୍ତି। ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ନାରଦ ଜପେ ବୀଣା, ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖରେ, ଏଇ ନାମ ବ୍ରହ୍ମ ଜପେ, ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଏଇ ନାମ ଶିବ ଜପେ ହେ ମଧୁରେଇ ହରି ନାମ, ମଧୁରେଇ ହରି ନାମ, ମଧୁରେଇ ହରି ନାମ, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋ ରେ, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋ ରେ, ଭକ୍ତି ବିନୋଦ ଭୋଲେ ରେ, ଭକ୍ତି ବିନୋଦ ଭୋଲେ ରେ, ଭକ୍ତି ବିନୋଦ ଭୋଲେ ରେ, ଭକ୍ତି ବିନୋଦ ଭୋଲେ। ମଧୁରେଇ ହରିନାମ, ଯେଉଁମାନେ ସେ ହରିନାମ ଭଗବାନଙ୍କର ସେବାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ନାନ୍ୟତ୍ର ସ୍ୟାତ୍ ରଥି କୋଚିତ, ସେ ଆଉ କେଉଁଥିରେ ଆନନ୍ଦ ପ୍ରାପ୍ତ ହେଇପାରିବେ ନାହିଁ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ଯେତେ ବଡ଼ ବିପଦ ଆସିଲେ ମଧ୍ୟ ସେ ଭଗବାନଙ୍କୁ ସେବାକୁ ତ୍ୟାଗ କରିପାରନ୍ତି ନାହିଁ। जंगलब्ध्वा चापरं लाभं मन्यते नाधिकं तथा जस्मिन् स्थितो न दुःखेन गुरुणापि विचाल्यते से इति आनंद प्राप्त होंगे। इतने बड़ा विपदा आसले मतलब से विचलित होंगे ना तेणु जदि जदि लगुला शिवजी विचलित हो जाऊँच कि प्रकृत से भगवान को सब स्मरण करेणु भगवान गोटे ब्रह्मचारी रूप आसी पहुँचगले ब्रह्मचारी रूप आसी से वृक को कहले हे शकुनि पुत्र तुम्हें इतने विद्वान व्यक्ति एम छोट पिला भाया पगल भाई कौन धाऊते पड़े किंतु वृकासुर सी शुणापे नाराज भगवान कथा ब्रह्मचारी रूप से बहुत आकर्षण रूप जदि देखुं बहुत आकर्षण रूप तथा से निजर अभिलाषित वस्तु प्राप्त हाँ शिवजी पचे धाऊँच आ शुणुना कथा तेणु भगवान ता पचे पचे धाइले कहे हे शकुनि पुत्र तुम्हें बहुत बड़ विद्वान मुनि मुनि पुत्र तुम्हें यह भाई सामान्य बाड़क भाई कौन एमती सब छोट पिला धाऊ कौन पाई ना मोर समय ना कथा ठीक अच्छे हेले भी तुम्हें सान को पचार बड़ को पचार यह सब हेले तुम प्रकृत अभिलाष प्राप्त हो पार आम तुमको साइपरु कौन है असुविधा कौन है तुम भगवान पीछे धाऊँ लोक मत धाऊँ देखुं आगे जाऊँ बड़ ना हाँ मत बर दे कौन बल देना जहाँ हस्त मथा जहाँ मस्तक हस्त रखी से ध्वंस हो शुणी भगवान हसवाक आरंभ कले ब्रह्मचारी रूप से तेणु दुख कहला कौन पर हस हस तुम्हें कौन पर हस ना आपत विद्वान व्यक्ति जाणी ना शिव बर्तन पगल अवस्था अच्छा पगल सी ना हाँ नारद मंदिर मत कहले मोर अभिलाषित बल तुम प्राप्त होगी सी हम श्रेष्ठ देवता मान भर पगल कौन से थिले आगुर थिले किंतु तुम्हें समुद्र मंथन जगह टी जान कि ना कौन होता समुद्र मंथन में समुद्र मंथन जो विष बाहर से विष किए पान करते ना शिवजी पान करते ना विष पान कले मुंड ठीक रर्तमान से पगल अवस्था अच्छा ता बाद दक्षता अभिशाप दे जानते ना 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 से जानते ना शिवजी कौन तर प्रकृत स्थित अच्छा सी जहाँ बर देवे से बर तुम प्राप्त हो पार बर सिद्धि लाभ कर बर सिद्धि लाभ ना देखुन तुम निजे मस्तक हाथ दे देखुन किसी लगे ना कि असुविधा हो भगवान ये मुह कले विकास निज हाथ निज मस्तक हाथ दे परीक्षा करने चाहिए से ध्वस हो गला भस्मासुर ताम नाम है देवता मान जो पूजा कले भाव भगवान देखापी चाहते देवता मान पूजा यही भाव में प्रकृत आत्यंतिक मंगल जन लाभ करना तथापि जड़े जदि चाहती किसी भौतिक भौतिक अग्रगति करने भौतिक लाभ पाया चाहती तथापि से अन्य मानक शरण न जा भगवान शरण में जवा कथा से भागवतम द्वितीय स्कंधे सुखदेव गोस्वामी विभिन्न द्वितीय अध्याय विभिन्न देवदेवी मान पूजा कले कौन जो फल प्राप्त हे से विषय वर्णना कर अंतिम से कहते अकाम सर्वकाम वा मुख्य काम उदार दी तीव्रेण भक्ति योग नजरित पुरुषम परम जार धन आवश्यकता अच्छी से कुबेर आराधना करेंगे जार शक्ति आवश्यकता अच्छी से ब्रह्मा आराधना ये विभिन्न देवदेवी मान आराधना करने कहते किंतु जड़े अकाम सर्वकाम मुख्य काम उदार दी जनकर कौन सी कामना न था समस्त कामना था जड़े मुक्ति कामना करूँ जहाँ भी हो जदि से तीव्रीण भक्ति योगी पुरुषों परम भगवान कृष्ण को आराधना करने कथा भक्ति मध्यम भगवान को आराधना करने कथा तक बुझाक पड़ो तार उदार दी तार बुद्धि हूँ उदार उन्नत बुद्धि से भगवद गीत भगवान कहते अर्जुन जो मैंने किसी चाहे मागिया चाहूँगी किसी बर पाया चाहते इविन चतुर्धा चतुर्विधा भजनते मान जना सुकृति अर्जुन जो मैंने सुकृतिमान पुरुष से मोर आराधना करती जदिता किसी कामना थाए तथा से मोर आराधना करती अन्य देवदेवी आराधना करती ना किए किए से चतुर्विध वदन्ति मां जनासुकृतिन अर्जुनो अर्थ जिज्ञासुर अर्थार्थी ज्ञानी च भरतर सब। अर्थ अर्थ के दुख रे पड़े विभिन्न देवादेवी कर पूजा करती किंतु आरती रे पड़ी यदि भगवान कर कृष्ण कर आराधना करती ताल तक बुझाक पड़ो सुबुद्धिवान पुरुष से प्रकृत श्रेष्ठ बुद्धिमान व्यक्ति जिज्ञासु जे जिज्ञासा जाना चाहूँ श्रेष्ठ जिज्ञासा हूँ अर्थात तो ब्रह्म जिज्ञासा जो मैंने ब्रह्म जिज्ञासा करुद्धिवान पुरुष एवं जो मैंने अर्थ कामना कर भगवान कर आराधना कले से पर्याप्त अर्थ प्राप्त हो पारे बा आर्थ जिज्ञासु अर्थात ज्ञानी जो मैंने ज्ञानी ज्ञान मार्ग अग्रसर होती श्रेष्ठ ज्ञान पाइबा चेष्टा कर सेमान मध्यो ए भगवान को शरण रे गले सेमान श्रेष्ठ ज्ञान प्राप्त हो पारे किंतु जहार जो कामना था मध्यो यदि से भगवान को शरण रे गले ताहले भगवान मध्यो ताकर से कामना पूर्ण करंती किंतु जो मानकर कौन से कामना नाही भगवान को शरण रे जाउसंदी भगवान तांके ऊपर प्रीत होंती शुद्ध भक्ति प्रदान करंती एकता एटी कहउसंती के न मैत्र मुनि कहउसं विद्रुं तस्मिन प्रसन्न सकला सुशांत हो विदुर भगवान यदि संतुष्ट प्रसन्न हो गले ताले सकल सबकि लाभ करेंगे आग कि प्राप्त आग कि बाकी रही तस्मिन प्रसन्न सकला सुशांत प्रभु किम दुर्लभम ता विरलम प्रभात कौन दुर्लभ रिम दुर्लभ अन्य दृष्टिया भगवान गुहाशय जो मैंने भगवान कौटी अच्छा ना गुहाशय भगवान निजर शरीर यही शरीर भितर ही रही भगवान भगवान एत कृपामय भगवान जदि शरीर टी से आमको दे भगवगीत तेर अध्याय क्षेत्र क्षेत्र विभाग जगह भगवान कहते अर्जुन अर्जुन पचारे प्रभु कि कौन ये क्षेत्र कौन क्षेत्रज्ञ कौन ये सब जिनस कौन जानपर प्रकृत क्षेत्र क्षेत्रज्ञम इच्छामि क्षेत्र क्षेत्र विषय मत कहतु भगवान कहले अर्जुन इदं शरीर कौंती क्षेत्र अभिधीये क्षेत्र हूँ शरीर आ कि नुह शरीर हूँ तुम क्षेत्र एवं एतद व्यतीत क्षेत्र तद्विध ये शरीर को जे जानते से होते क्षेत्रज्ञ तेनाली क्षेत्र क्षेत्रज्ञ ज्ञान जो मैंने जानते क्षेत्र क्षेत्र भितर जो तफात अच्छी जो मैंने जानती से श्रेष्ठ गति लाभ करें अर्जुन जाणी रख ए शरीर टी का तुम दान ये शरीर टी मोर क्षेत्रज्ञ चाबी मांग विधि सर्वक्षेत्र सुभारत ये शरीर टी मोर किंतु तुम्हें गोटे शरीर भितर रही चो मुझ सब शरीर रही सर्वक्षेत्र सुभारत तेणु ये शरीर भी जब भगवान कर भगवान आमको दे भगवान के कहना तुम ये शरीर बाहर ये शरीर टी भगवान दे किंतु शरीर देवार उद्देश्य हूँ आम शरीर में भगवान सेवा करवा कि आम भगवान सेवा करना आम निजर इंद्र तृप्ति लगि जाइए तेणु जो मैंने शुद्ध भक्त से मैंने अन्य दृष्टिया भगवान गुहाशय से शरीर भितर भगवान रही यदि भगवान सबुटे अच्छा शरीर भितर रही जो नास्तिक व्यक्ति से कहती भगवान को आराधना करने मंदिर को कहीं जावा भगवान तो सबुट अच्छा मंदिर को कहीं जावा तो प्रभुपाद महाराज से प्रश्न उत्तर कहले यदि भगवान सबुटे अच्छा मंदिर कौन ना भगवान सबुटे अच्छे कौच मंदिर नहांटे अच्छा मंदिर कहीं न जीव मंदिर रे सब प्रकार परिवेश रही भगवत आराधना पे सब प्रकार परिवेश रही तेणु भगवान को मंदिर को जाई भगवत गीता भागवत भगवान कही विभिन्न स्थान रही तार प्रभाव रही सत्व रज तम तीन गुण प्रभाव सब स्थान रही मनस्तु सात्विक वास मन जो मैंने रहती सात्विक गुण प्राधान्य रही राजस ग्राम उच्यते ग्राम मानक रजगुण प्राबल्य रही ଏବଂ ଯେଉଁମାନେ ଏଇ ଯେଉଁ ବେଶ୍ୟାଳୟ ଇତ୍ୟାଦି ମଧ୍ୟ ସ୍ଥାନ ଇତ୍ୟାଦି ଏଗୁଡ଼ା ତମଗୁଣର ସ୍ଥାନ। ତେଣୁ ଏସବୁ କିନ୍ତୁ ଭଗବାନଙ୍କର ଯେଉଁ ମନ୍ଦିର ମନିକେତନ୍ତୁ ନିର୍ଗୁଣ ଭାବେ, ଏ ଯେଉଁ ଭଗବାନଙ୍କର ମନ୍ଦିର ହେଉଛି ନିର୍ଗୁଣ, ଏଠି ଗୁଣର ପ୍ରଭାବ ନାହିଁ, କାରଣ ଭଗବାନ ଏଠି ରହୁଛନ୍ତି। ତେଣୁ ନିର୍ଗୁଣ ସ୍ଥାନକୁ ଜଣେ ଗଲେ ସେଇ ନିର୍ଗୁଣତା ପ୍ରାପ୍ତ ହେବ, ସେ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେବ। ତେଣୁ ଅନନ୍ୟ ଦୃଷ୍ଟା ବର୍ତ୍ତମାନ ଗୁହାଶୟ, ଭଗବାନ ସମସ୍ତଙ୍କର ହୃଦୟ ଭିତରେ ରହିଛନ୍ତି ଗୁହାଶୟ। ସ୍ୱୟଂ ବିଦତ୍ତେ ସୁଗତି ପରପରା, ଆମର କେଉଁଥିରେ ଶ୍ରେଷ୍ଠ ଲାଭ ହେବ, ଆମର ଜୀବନର ଲକ୍ଷ୍ୟ କ'ଣ, ଭଗବାନ ସ୍ୱୟଂ ବିଦତ୍ତେ, ଭଗବାନ ମାଗିବା ଦରକାର ନାହିଁ। ପିତା ଯେ ପୁତ୍ରକୁ ଜନ୍ମ ଦେଉଛି ସେ ପୁତ୍ରର ଆବଶ୍ୟକତା ସବୁ ପୂରଣ କରୁଛି, ପୁତ୍ରକୁ କହିବା ଦରକାର ନାହିଁ ପିତା ମୁଁ କେମିତି ଖାଇବି, ମୁଁ କେଉଁଠି ପିଇବି, କ'ଣ ଶୋଇ, କେଉଁଠି ମୋର ଆବଶ୍ୟକତା କେମିତି ପୂରଣ ହେବ। ପିତା ପୁତ୍ରର ଛୋଟ ପିଲା ସେ ତ ଜାଣିନି କିଛି, କିନ୍ତୁ ପିତା ଓ ମାତା ପୁତ୍ରଙ୍କର ଯତ୍ନ ନିଅନ୍ତି, ତାଙ୍କର ଯାହା ଆବଶ୍ୟକତା ସେ ପୂରଣ କରନ୍ତି। ସେଇଭଳି ଭାବରେ ଭଗବାନ ମଧ୍ୟ ଜୀବମାନଙ୍କର ଯେଉଁ ଆବଶ୍ୟକତା ରହିଛି ସେ ପୂରଣ କରନ୍ତି, ନ ମାଗିଲେ ମଧ୍ୟ ଭଗବାନ ସେଟାକୁ ପୂରଣ କରିବେ। ଏକ ବହୁନା ଯେଉଁ ବିଧାତି କାମା ନିତ୍ୟ ନିତ୍ୟାନା, ଉପନିଷଦରେ ବର୍ଣ୍ଣନା କରାଯାଇଛି ନିତ୍ୟ ନିତ୍ୟାନା, ନିତ୍ୟ ଆମେ ସମସ୍ତେ ନିତ୍ୟ, ଭଗବାନ ମଧ୍ୟ ନିତ୍ୟ, ଏବଂ ଚେତନ ଚେତନ ନା ଆମେ ମଧ୍ୟ ଚେତନଶୀଳ, ଭଗବାନ ମଧ୍ୟ ଚେତନଶୀଳ, କିନ୍ତୁ ତା ଅର୍ଥ ନୁହଁ ଆମେ ଆଉ ଭଗବାନ ସମାନ ନା। ଏକ ବହୁନା ଭଗବାନ ଯଦିଓ ଏକ, ଆମେ ହଉଛେ ଜୀବ, ଆମେ ହଉଛେ ଅନେକ ରହିଛେ ବହୁନା, କିନ୍ତୁ ଆମର ଯାହାର ଯାହା କାମନା ଭଗବାନ ପୂରଣ କରନ୍ତି। ଏକ ବହୁନା ଯେଉଁ ବିଧାତି କାମନା, ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ଭଗବାନ ପୂରଣ କରନ୍ତି, ଖାଲି ମନୁଷ୍ୟମାନଙ୍କର ଆବଶ୍ୟକତା ପୂରଣ କରନ୍ତି ତାହା ନୁହଁ, 84 ଲକ୍ଷ ପ୍ରକାର ଜୀବଙ୍କର ଆବଶ୍ୟକତା ସେ ପୂରଣ କରନ୍ତି। ତେଣୁ ଆମର ଯାହାର ଯାହା ଆବଶ୍ୟକତା ଭଗବାନ ସବୁ ପ୍ରଦାନ କରିଛନ୍ତି। ସ୍ୱୟଂ ବିଧତ୍ତେ ସ୍ୱଗତି ପରପରା, ଭଗବାନ ନିଜେ ମାଗିବା ଦରକାର ନାହିଁ, ସେ ଆମେ କେମିତି ଶ୍ରେଷ୍ଠ ଗତି ଲାଭ କରିବା, ଆମ ଜୀବନର ଲକ୍ଷ୍ୟ ଲାଭ କରିବା, ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଏଇଭଳି ସବୁ ତାଙ୍କର ନେଚର ବା ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବରେ, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟୀ ଗୌତମାନନ୍ଦୀ, ଜୟ ଶ୍ରୀ ଗୋପାଳ।